आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶ ବିହାର ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ରର ପ୍ରୟାସ ଯୋଗୁଁ ସମବାୟ କ୍ଷେତ୍ର ଉଲ୍ଲେଖନୀୟ ବିକାଶ ହାସଲ କରିଛି କହିଲେ ସମବାୟ ମନ୍ତ୍ରୀ। ଗାଜା ଯୁଦ୍ଧବିରତି ରାଜିନାମା ଅନୁଯାୟୀ ପାଞ୍ଚ ଜଣ ବନ୍ଧକଙ୍କୁ ମୁକ୍ତ କରିଛି ଇସ୍ରାଏଲ୍। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜିକାରି ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 119ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ। ଆସନ୍ତାକାଲି ସେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ବାଗେଶ୍ୱର ଧାମ ଚିକିତ୍ସା ଏବଂ ବିଜ୍ଞାନ ଗବେଷଣା ସଂସ୍ଥାନର ଶିଳାନ୍ୟାସ କରିବେ। ଏହି ସଂସ୍ଥାନର କ୍ୟାନ୍ସର ହସ୍କିଟାଲରେ ଗରିବ କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା, ଅତ୍ୟାଧୁନିକ ଯନ୍ତ୍ରପାତି ସହ ବିଶେଷଜ୍ଞ ଡାକ୍ତର ରହିବାର ବ୍ୟବସ୍ଥା କରାଯିବ। ଭୋପାଳରେ ଦୁଇଦିନିଆ ବିଶ୍ୱ ପୁଞ୍ଜି ବିନିଯୋଗ ସମ୍ମିଳନୀ 2025କୁ ମଧ୍ୟ ମୋଦି ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ବିହାରର ଭାଗଲପୁର ଗସ୍ତ କରିବେ। ସେ ପିଏମ୍ କିଷାନ ଯୋଜନାର 29ତମ କିସ୍ତି ଉନ୍ମୋଚନ କରିବେ ଏବଂ ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ। ପିଏମ୍ କିଷାନ ଯୋଜନାରେ ଦେଶର 9,70,00,000 ଅଧିକ କୃଷକ 21,500 କୋଟି ଟଙ୍କାରୁ ଅଧିକ ସିଧାସଳଖ ଆର୍ଥିକ ଲାଭ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିହାରରୁ ଗୌହାଟୀ ଯାଇ ଝୁମୟର ବିନାନ୍ଦିନୀ 2025 କାର୍ଯ୍ୟକ୍ରମରେ ଯୋଗଦେବେ। ମେଗା ଝୁମୟର କାର୍ଯ୍ୟକ୍ରମ ଚା ଶିଳ୍ପ ଏବଂ ଆସାମ ଶିଳ୍ପାୟନର 200 ବର୍ଷର ପ୍ରତୀକ। ମଙ୍ଗଳବାର ଦିନ ଶ୍ରୀ ମୋଦି ଗୌହାଟୀରେ ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ 2025କୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲି ରାଜସ୍ଥାନର ଜୟପୁରକୁ ଦିନିକିଆ ଗସ୍ତରେ ଯିବେ। ଜୟପୁରସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟର ଚତୁର୍ଦ୍ଦଶ ସମାବର୍ତ୍ତନ ଉତ୍ସବରେ ଶ୍ରୀ ଧନକଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର 2024 ପାଇଁ 1,500 ଅଧିକ ମନୋନୟନ ପତ୍ର ମିଳିଛି। ତିନୋଟି ବର୍ଗରେ ସରକାରୀ କର୍ମଚାରୀଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏହି ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ। ଜିଲ୍ଲାର ସାମଗ୍ରିକ ବିକାଶ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ଉଦ୍ଭାବନ ଏହି ଶ୍ରେଣୀଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ଜିଲ୍ଲାର ସାମଗ୍ରିକ ବିକାଶ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବର୍ଗରେ ମୋଟ 5 ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ନବସୃଜନ ବର୍ଗରେ 6 ପୁରସ୍କାର ପ୍ରଦାନ କରାଯିବ। କାର୍ମିକ, ଲୋକ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପୁରସ୍କାର ପାଇଁ 710 ଜିଲ୍ଲା ଅଂଶଗ୍ରହଣ ନିମନ୍ତେ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ସିଭିଲ୍ ସର୍ଭିସ୍ ଦିବସ ଅବସରରେ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଏ ସମ୍ପର୍କରେ କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ ଓଡ଼ିଶାରେ ଜନ୍ମିତ ଶ୍ରୀ ଦାସ 1980 ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ। ବର୍ତ୍ତମାନ ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ରର ପ୍ରୟାସ ଯୋଗୁଁ ଗତ 3 ମଧ୍ୟରେ ସମବାୟ କ୍ଷେତ୍ର ଉଲ୍ଲେଖନୀୟ ବିକାଶ ହାସଲ କରିଛି। ଆଜି ଅପରାହ୍ନରେ ପୁନେରେ ଜନତା ସମବାୟ ବ୍ୟାଙ୍କର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ସେ କହିଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ସମବାୟ କ୍ଷେତ୍ରକୁ ବିପଣନ ଯୋଗ୍ୟ କରିଛନ୍ତି। କେନ୍ଦ୍ର ରେଜିଷ୍ଟର ସମବାୟ ସମିତିର ପ୍ରଥମ ଆଞ୍ଚଳିକ କାର୍ଯ୍ୟାଳୟ ପୁନେରେ ଖୋଲାଯିବ ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଆଜି ପୁନେରେ ଜନତା ସମବାୟ ବ୍ୟାଙ୍କ ପୁନେର ହୀରକ ଜୟନ୍ତୀ ବର୍ଷର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ଶାହା ଏହା କହିଛନ୍ତି। ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକୁ ଆର୍ଥିକ ଅସୁବିଧାରୁ ମୁକ୍ତ ଏବଂ ସହାୟତା କରିବା ପାଇଁ ଏକ ଶୀର୍ଷ ସଂଗଠନ ଗଠନ କରାଯାଇଛି ଏବଂ ଏହି ସଂଗଠନ ସମସ୍ତ ସମବାୟ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା କହିଛନ୍ତି।
हमने 300 करोड़ की जमा राशि अमरेला संगठन में इकट्ठा करने का काम समाप्त कर दिया है और अब ये अमरेला संगठन कोऑपरेटिव बैंकों को हर प्रकार की सहायता देने के लिए सक्षम हो जाएगा।
ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁନେରେ ପଶ୍ଚିମ ଆଞ୍ଚଳିକ ପରିଷଦର 27ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରିବାକୁ ଶ୍ରୀ ଶାହା ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ସମବାୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ସେ ସମବାୟ ବିଶ୍ୱବିଦ୍ୟାଳୟ ବିଲ୍ ମଧ୍ୟ ଘୋଷଣା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ। ଭବିଷ୍ୟତରେ ନେତା ଗଠନ ଦିଗରେ ନିରନ୍ତର ଶିକ୍ଷା, ବ୍ୟକ୍ତିଗତ ଆଚରଣ ଏବଂ ଦାର୍ଶନିକ ବୁଦ୍ଧିର ଗୁରୁତ୍ୱ ଉପରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ସ୍କୁଲ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ସୋଲ୍ ଲିଡରସିପ୍ କନ୍କ୍ଲେଭ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ନେତୃତ୍ୱ କେବଳ ଏକ ଉଚ୍ଚ ପଦବୀ ହାସଲ କରିବା ନୁହେଁ, ବରଂ ନିରନ୍ତର ଶିକ୍ଷା ଗ୍ରହଣ କରିବା, ନିଜକୁ ବିକଶିତ କରିବା ଏବଂ ଜୀବନବ୍ୟାପୀ ଶ୍ରେଷ୍ଠତା ହାସଲ କରିବା ଦିଗରେ ଆଶାୟୀ ହେବା। ଶ୍ରୀ ଯାଦବ କହିଛନ୍ତି, ଦ୍ରୁତଗତିରେ ଆଗେଇ ଚାଲିଥିବା ଆଜିର ଦୁନିଆରେ ବାହ୍ୟ ଘଟଣା ଓ ଚିନ୍ତାଧାରାରେ ବିଭ୍ରାନ୍ତ ହେବା ଅତ୍ୟନ୍ତ ସହଜ, ତେବେ ଦୈନନ୍ଦିନ ଜୀବନର ବିଶୃଙ୍ଖଳା ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ନେତାମାନେ ଆତ୍ମନିୟନ୍ତ୍ରଣ ଅଭ୍ୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। କୋଚିଂ ସେଣ୍ଟରଗୁଡ଼ିକରୁ 1,56,00,000 ଟଙ୍କା ଫେରାଇ ଆଣି କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ କାରଣ ଦର୍ଶାଇ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ରାଶି ଦେଉନଥିଲେ। ଖାଉଟି ବ୍ୟାପାର ବିଭାଗ ସଫଳତାର ସହ 600ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରାପ୍ୟ ଫେରସ୍ତ କରିଛି। ସିଭିଲ୍ ସର୍ଭିସ୍, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଏହି ଛାତ୍ରଛାତ୍ରୀମାନେ ପୂର୍ବରୁ କୋଚିଂ ଅନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପାଳନ କରିଥିଲେ ମଧ୍ୟ ଟଙ୍କା ଫେରସ୍ତ ପାଇନଥିଲେ। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଭିଯୋଗ ଦାଖଲ କରିବା ପରେ ସମସ୍ୟାର ସମାଧାନ ହୋଇପାରିଥିଲା। ଉପଭୋକ୍ତାଙ୍କ ଆର୍ଥିକ ସ୍ୱାର୍ଥରକ୍ଷା ପାଇଁ ସ୍ୱଷ୍ଟ, ସ୍ୱଚ୍ଛ ଅର୍ଥଫେରସ୍ତ ନୀତି ବାଧ୍ୟତାମୂଳକ କରି ସମସ୍ତ କୋଚିଂ ସେଣ୍ଟରକୁ ଛାତ୍ରକେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ଉପଭୋକ୍ତା ବ୍ୟାପାର ବିଭାଗ ନିର୍ଦ୍ଦେଶ ଦେଇଛି। ବୈଧ ଫେରସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସ୍ୱଷ୍ଟ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉପଭୋକ୍ତା ଅଧିକାର ବଜାୟ ରଖିବାକୁ ଅନୁରୋଧ କରିଛି। ପାଲେଷ୍ଟାଇନ୍ ସଂଗଠନ ହମାସ ଗାଜା ଯୁଦ୍ଧବିରତି ରାଜିନାମା ଅନୁଯାୟୀ 6 ଇସ୍ରାଏଲ୍ ବନ୍ଧକଙ୍କ ମଧ୍ୟରୁ 5 ମୁକ୍ତ କରିଛି। ପ୍ରଥମ 2 ଇସ୍ରାଏଲ୍ ବନ୍ଧକଙ୍କୁ ରାଫାରେ ମୁକ୍ତ କରାଯାଇଥିବା ବେଳେ ଅନ୍ୟ 3 ନୁସିରାଟରେ ମୁକ୍ତ କରାଯାଇଛି। ଗଣମାଧ୍ୟମର ସୂଚନା ଅନୁଯାୟୀ ଇସ୍ରାଏଲ୍ 600ରୁ ଅଧିକ ପାଲେଷ୍ଟାଇନ୍ କଏଦୀ ଏବଂ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଯାଉଛି। ସେମାନଙ୍କ ମଧ୍ୟରୁ 60 ଦୀର୍ଘ କାରାଦଣ୍ଡ ଭୋଗୁଥିବା ବେଳେ 50 ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ 2011 ବନ୍ଦୀ ଥିବା ଆଇଡିଏଫ୍ ସୈନିକ ଗିଲାଦ ସାଲେଟିଙ୍କ ବଦଳରେ 47 ପୁନର୍ବାର ଗିରଫ କରାଯାଇଛି। ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ଟିଣଘର ନିକଟରେ ଶୋଇଥିବା ବେଳେ ବାଲିଗଦା ତଳେ ଚାପି ହୋଇ 5 ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଜାଫରାବାଦ ପଞ୍ଚାୟତ ଅନ୍ତର୍ଗତ ପାସୋଡ଼ି ଗ୍ରାମରେ ଆଜି ସକାଳେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଏକ ବାଲି ବୋଝେଇ ଟ୍ରକ୍ ବାଲି ଉତ୍ତୋଳନ କରି ତରବରିଆ ଭାବେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜି ଗ୍ରୁପ୍ ବି'ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ଜାରି ରହିଛି। ପାକିସ୍ତାନର ଲାହୋର୍ସ୍ଥିତ ଗଦାଫି ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଇଂଲଣ୍ଡ ଦଳ ନିର୍ଦ୍ଧାରିତ 50 8 ହରାଇ 351 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ 5 2 ହରାଇ 32 ରନ୍ ସଂଗ୍ରହ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶ, ବିହାର, ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ରର ପ୍ରୟାସ ଯୋଗୁଁ ସମବାୟ କ୍ଷେତ୍ର ଉଲ୍ଲେଖନୀୟ ବିକାଶ ହାସଲ କରିଛି କହିଲେ ସମବାୟ ମନ୍ତ୍ରୀ। ଗାଜା ଯୁଦ୍ଧବିରତି ରାଜିନାମା ଅନୁଯାୟୀ 5 ବନ୍ଧକଙ୍କୁ ମୁକ୍ତ କରିଛି ଇସ୍ରାଏଲ୍। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜିକାରି ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ସମ୍ବାଦ ଶେଷ ହେଲା।